ଓମ୍ ଶାନ୍ତି। ଆଜିର ସକାର ମହାବାକ୍ୟ 12 ଫେବୃଆରୀ 2026 ମଧୁର ସନ୍ତାନମାନେ, ବର୍ତ୍ତମାନ କୟାମତ ଅର୍ଥାତ୍ ବିନାଶର ସମୟ। ରାବଣ ସମସ୍ତଙ୍କୁ କବର ଭିତରେ ବନ୍ଦ କରିଦେଇଛି। ବାବା ଆସିଛନ୍ତି ଅମୃତ ବର୍ଷା କରି ସାଥିରେ ନେଇଯିବା ପାଇଁ। ପ୍ରଶ୍ନ, ଶିବ ବାବାଙ୍କୁ ଭୋଳା ଭଣ୍ଡାରୀ ମଧ୍ୟ କୁହାଯାଉଛି କାହିଁକି? ଉତ୍ତର, କାରଣ ଶିବ ଭୋଳାନାଥ ଯେତେବେଳେ ଆସୁଛନ୍ତି ସେତେବେଳେ ଗଣିକା ଅର୍ଥାତ୍ ବେଶ୍ୟା ଅହଲ୍ୟା କୁବ୍ଜାମାନଙ୍କର ମଧ୍ୟ କଲ୍ୟାଣ କରି ସେମାନଙ୍କୁ ବିଶ୍ୱର ମାଲିକ କରିଦେଉଛନ୍ତି। ପତିତ ଦୁନିଆ ଏବଂ ପତିତ ଶରୀରରେ ହିଁ ଆସୁଛନ୍ତି, ତେଣୁ ଭୋଳା ହେଲେ ନା? ଭୋଳା ବାବାଙ୍କର ନିର୍ଦ୍ଦେଶ ହେଲା, ମିଠେ ବଚ୍ଚେ ଏବେ ଅମୃତ ପାନ କର, ବିକାର ରୂପୀ ବିଶ୍ୱକୁ ତ୍ୟାଗ କର। ଗୀତ, ଦୂର ଦେଶ କା ରହିନେ ବାଲା, ଓମ୍ ଶାନ୍ତି। ରୁହାନେ ପିଲାମାନେ ଗୀତ ଶୁଣିଲେ, ଅର୍ଥାତ୍ ଆତ୍ମା ଏ ଶରୀରର କାନ ରୂପୀ କର୍ମେନ୍ଦ୍ରିୟ ଦ୍ୱାରା ଗୀତ ଶୁଣିଲା। ଦୂର ଦେଶର ପଥିକ ଶ୍ରୀ ବାବା ଏଠାକୁ ଆସିଛନ୍ତି, ତୁମେମାନେ ମଧ୍ୟ ପଥିକ ଅଟ ନା? ଯିଏ ବି ମନୁଷ୍ୟ ଆତ୍ମାମାନେ ଅଛନ୍ତି ସେମାନେ ସବୁ ପଥିକ ଅଟନ୍ତି। ଆତ୍ମାମାନଙ୍କର କୌଣସି ଘର ନାହିଁ, ଆତ୍ମା ତ ନିରାକାର, ନିରାକାରୀ ଆତ୍ମାମାନେ ନିରାକାରୀ ଦୁନିଆର ବାସିନ୍ଦା ଅଟନ୍ତି, ତାକୁ କୁହାଯାଉଛି ନିରାକାରୀ ଆତ୍ମାମାନଙ୍କ ଘର। ଦେଶ ବା ଲୋକ ଏହାକୁ ଜୀବ ଆତ୍ମାମାନଙ୍କର ଦେଶ କୁହାଯାଏ, ତାହା ହେଉଛି ଆତ୍ମାମାନଙ୍କର ଦେଶ। ଆତ୍ମାମାନେ ଯେତେବେଳେ ଏଠାକୁ ଆସି ଶରୀରରେ ପ୍ରବେଶ କରୁଛନ୍ତି ସେତେବେଳେ ନିରାକାରରୁ ସାକାର ହେଉଛନ୍ତି। ଏପରି ନୁହେଁ କି ଆତ୍ମାର କୌଣସି ରୂପ ନାହିଁ, ରୂପ ମଧ୍ୟ ଅଛି ତ ନାମ ମଧ୍ୟ ଅଛି। ଏତେ ଛୋଟ ଆତ୍ମା ଏହି ଶରୀର ଦ୍ୱାରା କେତେ ପାଠ କରୁଛି, ପ୍ରତି ଆତ୍ମାରେ ଅଭିନୟ କରିବାର ରେକର୍ଡ ଭରି ହୋଇ ରହିଛି। ଥରେ ରେକର୍ଡ ଭରି ହୋଇଗଲା ପରେ ଯେତେ ଥର ବି ଚଲାଓ ତାହା ହିଁ ଚାଲିବ। ସେହିପରି ଆତ୍ମା ମଧ୍ୟ ଏହି ଶରୀର ଭିତରେ ରେକର୍ଡ ଅଟେ, ଯେଉଁଥିରେ 84 ଜନ୍ମର ପାଠ ଭରି ହୋଇ ରହିଛି। ବାବା ଯେପରି ନିରାକାର ସେହିପରି ଆତ୍ମା ମଧ୍ୟ ନିରାକାର ଅଟେ। କେଉଁ କେଉଁ ଶାସ୍ତ୍ରରେ ଲେଖିଦେଇଛନ୍ତି ଯେ ଆତ୍ମା ନାମ ରୂପରୁ ନିଆରା, ପରନ୍ତୁ ବାସ୍ତବରେ ନାମ ରୂପରୁ ନିଆରା କୌଣସି ବସ୍ତୁ ନାହିଁ। ଆକାଶ ମଧ୍ୟ ପୋଲାର, ନାମ ତ ରହିଛି ନା ଆକାଶ? ସୃଷ୍ଟିରେ ଏଭଳି କିଛି ଜିନିଷ ନାହିଁ ଯାହାର ନାମ ନଥିବ। ମନୁଷ୍ୟମାନେ କହୁଛନ୍ତି ପରମପିତା ପରମାତ୍ମା, ବାସ୍ତବରେ ସେଇ ଦୂର ଦେଶରେ ତ ସବୁ ଆତ୍ମାମାନେ ରହିଥାନ୍ତି। ଏହା ସାକାର ଦେଶ ଅଟେ, ଏଥିରେ ମଧ୍ୟ 2ଟି ରାଜ୍ୟ ଚାଲେ, ରାମ ରାଜ୍ୟ ଏବଂ ରାବଣ ରାଜ୍ୟ। ଅଧକଳ୍ପ ରାମ ରାଜ୍ୟ, ଅଧକଳ୍ପ ରାବଣ ରାଜ୍ୟ। ବାପା କେବେ ହେଲେ ପିଲାମାନଙ୍କ ପାଇଁ ଦୁଃଖର ରାଜ୍ୟ ସ୍ଥାପନ କରିବେ ନାହିଁ। ମନୁଷ୍ୟମାନେ କହୁଛନ୍ତି ଈଶ୍ୱର ସୁଖ ଦିଅନ୍ତି ତ ଦୁଃଖ ବି ଦିଅନ୍ତି। ବାବା ବୁଝାଉଛନ୍ତି ମୁଁ ପିଲାମାନଙ୍କୁ କେବେ ବି ଦୁଃଖ ଦିଏ ନାହିଁ, ମୋର ନାମ ହିଁ ହେଲା ଦୁଃଖ ହର୍ତ୍ତା ସୁଖକର୍ତ୍ତା। ଏସବୁ ହେଲା ମନୁଷ୍ୟମାନଙ୍କର ଭୁଲ ଧାରଣା, ଈଶ୍ୱର କେବେ ବି କାହାକୁ ଦୁଃଖ ଦେବେ ନାହିଁ। ବର୍ତ୍ତମାନ ହେଉଛି ଦୁଃଖ ଧାମ, ଅଧାକଳ୍ପ ରାବଣ ରାଜ୍ୟରେ କେବଳ ଦୁଃଖ ହିଁ ଦୁଃଖ ମିଳେ, ତିଳେ ମାତ୍ର ସୁଖ ନାହିଁ, ସୁଖଧାମରେ ପୁଣି ଦୁଃଖ ରହିବ ନାହିଁ। ବାବା ଏବେ ସ୍ୱର୍ଗର ରଚନା କରୁଛନ୍ତି, ଏବେ ତୁମେମାନେ ସଙ୍ଗମ ଯୁଗରେ ଅଛ, ଏହାକୁ ନୂଆ ଦୁନିଆ ତ କେହି ବି କହିବେ ନାହିଁ। ନୂଆ ଦୁନିଆର ନାମ ହେଲା ସତ୍ୟଯୁଗ, ତାହା ପୁଣି ପୁରୁଣା ହେଲେ ତାକୁ କଳିଯୁଗ କୁହାଯାଏ। ନୂଆ ଜିନିଷ ଭଲ ଏବଂ ପୁରୁଣା ଜିନିଷ ଖରାପ ଦେଖାଯାଇଥାଏ, ତେବେ ପୁରୁଣା ଜିନିଷକୁ ଫୋପାଡି ଦିଆଯାଇଥାଏ। ଏବେ ମନୁଷ୍ୟମାନେ ବିଶ୍ୱକୁ ହିଁ ସୁଖ ବୋଲି ଭାବୁଛନ୍ତି। ଗାୟନ ମଧ୍ୟ ରହିଛି ଅମୃତ ଛାଡ଼ି ବିଶ୍ୱ କାହିଁକି ଖାଇଲ, ଆହୁରି ମଧ୍ୟ କହିଥାନ୍ତି ତେରେ ଭନ୍ ସର୍ବକା ଭଲା, ଅର୍ଥାତ୍ ତୁମର କଲ୍ୟାଣରେ ସମସ୍ତଙ୍କର କଲ୍ୟାଣ ନିହିତ, ତୁମେ ଆସି ଯାହା କରିବ ସେଥିରେ ଭଲ ହିଁ ହେବ। ନଚେତ ରାବଣ ରାଜ୍ୟରେ ମନୁଷ୍ୟମାନେ କେବଳ ଖରାପ କାମ ହିଁ କରିବେ। ଏବେ ତ ତୁମମାନଙ୍କୁ ଜଣାପଡିଲା କି 500 ବର୍ଷ ପୂର୍ବରୁ ଗୁରୁ ନାନକ ଆସିଥିଲେ, ପୁଣି କେବେ ଆସିବେ? ତେବେ ସେମାନେ କହିବେ ତାଙ୍କର ଆତ୍ମା ତ ଜ୍ୟୋତି ହୋଇ ଜ୍ୟୋତିରେ ମିଶିଗଲା, ପୁଣି ଆସିବେ କିପରି? କିନ୍ତୁ ତୁମେ କହିବ ଆଜିଠାରୁ 4500 ବର୍ଷ ପରେ ପୁଣି ଗୁରୁ ନାନକ ଆସିବେ। ତୁମମାନଙ୍କ ବୁଦ୍ଧିରେ ସାରା ବିଶ୍ୱର ଇତିହାସ ଏବଂ ଭୂଗୋଳ ଚକ୍ର ଲଗାଇ ଚାଲିଛି। ବର୍ତ୍ତମାନ ସମସ୍ତେ ତମ ପ୍ରଧାନ ଅଟନ୍ତି, ଏହାକୁ ବିନାଶର ସମୟ କୁହାଯାଉଛି। ବର୍ତ୍ତମାନ ସବୁ ମନୁଷ୍ୟ ଯେପରିକି ମୃତ ପ୍ରାୟ ହୋଇଯାଇଛନ୍ତି, ସମସ୍ତଙ୍କର ଜ୍ୟୋତି ଯେପରି ଲିଭି ଯାଇଛି, ବାବା ସମସ୍ତଙ୍କୁ ଜାଗ୍ରତ କରିବା ପାଇଁ ଆସିଛନ୍ତି। ଯେଉଁ ପିଲାମାନେ କାମ ଚିତା ଉପରେ ବସି ଭସ୍ମ ହୋଇଯାଇଛନ୍ତି, ତାଙ୍କୁ ଅମୃତ ବର୍ଷା ଦ୍ୱାରା ଜାଗ୍ରତ କରି ସାଥିରେ ନେଇଯିବେ। ମାୟା ରାବଣ କାମ ଚିତାରେ ବସାଇ କବର ଭିତରେ ବନ୍ଦ କରିଦେଇଛି, ସମସ୍ତେ ଅଜ୍ଞାନ ନିଦରେ ଶୋଇଯାଇଛନ୍ତି। ବାବା ଏବେ ଜ୍ଞାନ ଅମୃତ ପିଆଉଛନ୍ତି। ତେବେ କେଉଁଠି ଜ୍ଞାନର ଅମୃତ ଏବଂ କେଉଁଠି ପାଣି? ଶିଖମାନେ ତାଙ୍କର ବଡ଼ ଦିନରେ ବହୁ ଧୁମ୍ଧାମରେ ପୋଖରୀକୁ ସଫା କରିଥାନ୍ତି, ମାଟି ବାହାର କରିଥାନ୍ତି। ସେଥିପାଇଁ ନାମ ରଖାଯାଇଛି ଅମୃତସର, ଅର୍ଥାତ୍ ଅମୃତର ପୋଖରୀ। ଗୁରୁ ନାନକ ମଧ୍ୟ ବାବାଙ୍କର ବହୁତ ମହିମା କରି କହିଛନ୍ତି, ଏକ ଓମକାର ସତ୍ୟନାମ, ସେ ସର୍ବଦା ସତ୍ୟ କୁହନ୍ତି। ସତ୍ୟନାରାୟଣଙ୍କ କଥା ଅଟେ ନା, ମନୁଷ୍ୟ ଭକ୍ତି ମାର୍ଗରେ କେତେ କାହାଣୀ ଶୁଣି ଆସିଛନ୍ତି। ଅମର କଥା, ତିଜୋରୀର କଥା କୁହାଯାଏ, ଶଙ୍କର ପାର୍ବତୀଙ୍କୁ ଅମର କଥା ଶୁଣାଇଥିଲେ, ସିଏ ତ ସୂକ୍ଷ୍ମ ଲୋକରେ ରୁହନ୍ତି। ସେଠାରେ ପୁଣି କେଉଁ କଥା ଶୁଣାଇଲେ? ଏବେ ବାବା ତୁମମାନଙ୍କୁ ଏସବୁ କଥା ବୁଝାଉଛନ୍ତି। ବାସ୍ତବରେ ମୁଁ ତୁମମାନଙ୍କୁ ଅମର କଥା ଶୁଣାଇ ଅମର ଲୋକକୁ ନେଇଯିବା ପାଇଁ ଆସିଛି, ତୁମମାନଙ୍କୁ ମୃତ୍ୟୁ ଲୋକରୁ ଅମର ଲୋକକୁ ନେଇଯାଉଛି। ବାକି ସୂକ୍ଷ୍ମ ଲୋକରେ ପାର୍ବତୀ କେଉଁ ଦୋଷ କରିଲେ ଯେ ତାଙ୍କୁ ଅମର କଥା ଶୁଣାଇବେ? ଶାସ୍ତ୍ର ମାନଙ୍କରେ ତ ଅନେକ କଥା ଲେଖି ଦେଇଛନ୍ତି, ସେଥିରେ ତ ସତ୍ୟନାରାୟଣଙ୍କର ସତ୍ୟ କଥା ନାହିଁ। ତୁମେମାନେ କେତେ ସତ୍ୟନାରାୟଣଙ୍କ କଥା ଶୁଣିଥିବ? ତାପରେ କେହି ସତ୍ୟନାରାୟଣ ହୋଇଛନ୍ତି କି? ବରଂ ଆହୁରି ହିଁ ତଳକୁ ତଳକୁ ଖସି ଯାଇଥାନ୍ତି। ଏବେ ତୁମେମାନେ ବୁଝୁଛ, ଆମେ ନରରୁ ନାରାୟଣ ଏବଂ ନାରୀରୁ ଲକ୍ଷ୍ମୀ ହେଉଛୁ। ଏହା ହିଁ ଆମର ଲୋକକୁ ଯିବା ପାଇଁ ପ୍ରକୃତ ସତ୍ୟନାରାୟଣଙ୍କ କଥା, ତିଜିରିର କଥା। ତୁମ ଆତ୍ମାମାନଙ୍କୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି। ବାବା ବୁଝାଉଛନ୍ତି, ତୁମେ ହିଁ ଗୁଲଗୁଲ ଥିଲ, ଅର୍ଥାତ୍ ପୂଜ୍ୟ ଥିଲ, ପୁଣି 84 ଜନ୍ମ ପରେ ତୁମେ ହିଁ ପୂଜାରୀ ହୋଇଯାଇଛ। ସେଥିପାଇଁ ଗାୟନ ରହିଛି, ଆପେ ହି ପୂଜ୍ୟ ଆପେ ହି ପୂଜାରୀ। ବାବା କହୁଛନ୍ତି, ମୁଁ ତ ସର୍ବଦା ପୂଜ୍ୟ ଅଟେ, ତୁମମାନଙ୍କୁ ଆସି ପୂଜାରୀରୁ ପୂଜ୍ୟ କରୁଛି। ଏହା ହେଉଛି ପତିତ ଦୁନିଆ। ସତ୍ୟ ଯୁଗରେ ପୂଜ୍ୟ ପାବନ ମନୁଷ୍ୟ ଥିଲେ, ବର୍ତ୍ତମାନ ପୂଜାରୀ ପତିତ ମନୁଷ୍ୟ। ସେଥିପାଇଁ ସାଧୁ ସନ୍ଥ ମାନେ ମଧ୍ୟ ଗାୟନ କରୁଛନ୍ତି, ହେ ପତିତ ପାବନ ସୀତାରାମ। ଏହି ଶବ୍ଦ ବିଲକୁଲ ଠିକ ଅଟେ। ସବୁ ସୀତାମାନେ କନ୍ୟା ଅଟନ୍ତି, କହୁଛନ୍ତି ହେ ରାମ ଏଠାକୁ ଆସି ଆମକୁ ପାବନ କର। ସବୁ ଭକ୍ତ ମାନେ ଡାକୁଛନ୍ତି, ଆତ୍ମା ଡାକୁଛି ହେ ରାମ। ଗାନ୍ଧିଜୀ ମଧ୍ୟ ଗୀତା ଶୁଣାଇ ସାରିବା ପରେ କହୁଥିଲେ, ହେ ପତିତ ପାବନ ସୀତାରାମ। ଏବେ ତୁମେମାନେ ଜାଣିଛ, ଗୀତା ଶ୍ରୀକୃଷ୍ଣ ଶୁଣାଇ ନାହାନ୍ତି। ବାପା କହୁଛନ୍ତି, ସେମାନଙ୍କ ଠାରୁ ମତାମତ ନିଅ ଯେ ଈଶ୍ୱର ସର୍ବବ୍ୟାପୀ ନୁହନ୍ତି, ଗୀତାର ଭଗବାନ ହେଲେ ଶିବ ଶ୍ରୀକୃଷ୍ଣ ନୁହନ୍ତି। ତାଙ୍କୁ ପ୍ରଥମେ ପଚାର, ଗୀତାର ଭଗବାନ କାହାକୁ କୁହାଯାଏ? ଭଗବାନ ନିରାକାରଙ୍କୁ କୁହାଯିବ ନା ସାକାରଙ୍କୁ? ତେବେ ଶ୍ରୀକୃଷ୍ଣ ତ ହେଲେ ସାକାର, ଶିବ ନିରାକାର ଅଟନ୍ତି। ସେ କେବଳ ଏହି ଶରୀରର ଲୋନ୍ ନେଉଛନ୍ତି, ବାକି ସେ ମାତାଙ୍କ ଗର୍ଭରୁ ଜନ୍ମ ନେଉନାହାନ୍ତି। ଶିବଙ୍କର ନିଜର ଶରୀର ନାହିଁ, ଏହି ମନୁଷ୍ୟ ଲୋକରେ ମନୁଷ୍ୟମାନଙ୍କର ନିଜ ନିଜର ସ୍ଥୂଳ ଶରୀର ଅଛି। ବାବା ସେ ପ୍ରକୃତ ସତ୍ୟନାରାୟଣଙ୍କର କଥା ଶୁଣାଉଛନ୍ତି। ବାବାଙ୍କର ମହିମା ହେଲା ପତିତ ପାବନ, ସମସ୍ତଙ୍କର ସଦ୍ଗତିଦାତା, ସମସ୍ତଙ୍କର ମୁକ୍ତିଦାତା, ଦୁଃଖ ହର୍ତ୍ତା ସୁଖକର୍ତ୍ତା। আচ্ছা, এ কথা তো ঠিক, কিন্তু সুখ বাস্তবরে কেউঠারে থাকে? এঠারে কেহি বি সুখী হই পারিবে নাহি, সুখ পরজন্মরে মিলিব। বাস্তবরে সুখ সেতেবেলে মিলিব যেতেবেলে পুরনা দুনিয়া সমাপ্ত হই স্বর্গর স্থাপনা হয়েছিব। আচ্ছা, সে কাঠারু লিভরেট অর্থাৎ মুক্ত করুছন্তি রাবণর দুঃখরু, এহা তো দুঃখধাম অটে না? বাবা সমস্তঙ্কর গাইড মধ্যে হেউছন্তি, এই শরীর তো এইঠারে হি সমাপ্ত হয়েছিব, বাকি আত্মামানঙ্কু পরমাত্মা সাথিরে নেই যাইথান্তি। শিবা বা পতি রূপরে আগে আগে যাবে, আত্মারূপী পত্নী মানে তাঙ্ক পছে পছে যাবে, সেই হচ্ছন্তি অবিনাশী প্রিয়তম পতি, সে সমস্তঙ্ক দুঃখর মুক্ত করে পবিত্র করে ঘরকু নিয়ে যাচ্ছন্তি। যেপরি কেহি বিবাহ করে ঘরকু আসন্তি, তেবে আগেরে স্বামী রুহন্তি, পছরে পত্নী থাকে, তাপরে বরযাত্রী থাকে। তোমার মালা মধ্যে ঠিক এইপরি রয়েছে, মালার উপরে শিবাবা ফুল প্রথমে তাঙ্কু নমস্কার করিবে, তাপরে যুগল দানা ব্রহ্মা সরস্বতী, তাপরে তুমি মানে যে কি বাপাঙ্কর সহযোগী হচ্ছ, তেবে ফুল অর্থ শিবাবাঙ্ক স্মৃতি দ্বারা হি তুমি মানে সূর্যবংশী বিষ্ণুঙ্কর মালার দানা হেউছ, ব্রহ্মা সরস্বতী হি লক্ষ্মী নারায়ণ হইথান্তি, লক্ষ্মী নারায়ণরু ব্রহ্মা সরস্বতী হইথান্তি, এমানে সেতিকি পরিশ্রম করিথান্তি, সেতিপাই তাঙ্কর পূজা হইথায়। বাস্তবরে একথা কেহি বি জানি নাহান্তি কি মালা কোন জিনিস, কেবল মালা গড়াই চালিছন্তি, 16108 র মালা মধ্যে রহিছি, তাকু বড় বড় মন্দিরে রখা যাইথায়, যাহাকু কেহি কেউয়াড়ু আউ কেহি আউ কেউয়াড়ু টানি থান্তি। বাবা বম্বেরে লক্ষ্মী নারায়ণক মন্দিরকু যাউথিলে, সেঠাকু যাই মালা গড়াউথিলে, রাম রাম জপ করুথিলে, কারণ ফুল একমাত্র বাবা আঠান্তি না, সেই ফুলকু হি রাম রাম বলি কহিথান্তি, তাপরে সারা মালাকু ধরে মুন্ডিয়া মারিথান্তি, কিন্তু তাঙ্ক ভিতরে কিছি হেলে জ্ঞান নাহি। পাদ্রী মানে মধ্যে হাতরে মালা গড়াই থান্তি, তাঙ্কু যদি পচারিব তুমি কাহার মালা গড়াউছ, তাঙ্কু তো জানা নাহি, সেমানে কহিদেবে কৃষ্ণঙ্ক স্মৃতিরে গড়াউছ, সেমানঙ্কু একথা জানা নাহি যে কৃষ্ণঙ্কর আত্মা এবে কেউটি আছে, তুমি মানে জানিছ কৃষ্ণঙ্ক আত্মা মধ্যে এবে তম প্রধান হয়ে যাইছে, তুমি মানে মধ্যে তম প্রধান ভিকারী ছিল, এবে ভিকারী রু রাজকুমার হেউছ, ভারত রাজকুমার ভলি থিলা, এবে ভিকারী হয়ে যাইছে, পুনি থরে রাজকুমার হেউছি, এবং তাহা মধ্যে বাবা হি করুছন্তি, তুমি মানে মনুষ্য রু পুনি রাজকুমার হেউছ, গোটিয়ে রাজকুমার কলেজ মধ্যে থিলা, যেউঠারে কেবল রাজকুমার রাজকুমারী হি পাঠ পড়ুথিলে, তুমি মানে এঠারে পাঠ পড়ি একুশ জন্ম পাই স্বর্গর প্রিন্স প্রিন্সেস হেউছ, এই শ্রীকৃষ্ণ স্বর্গর প্রিন্স অটন্তি না, তাঙ্কর হি 84 জন্মর কাহাণী লেখা যাইছে, কিন্তু মনুষ্য কোন জানিবে, এই কথা কেবল তুমি মানে হি জানিছ, ভগবান উপা সে সমস্তঙ্কর পিতা অটন্তি, তুমি গড ফাদরঙ্ক ঠারু শুণুছ, যে কি স্বর্গর স্থাপনা করুছন্তি তাকু কুহাযায় সত্যখণ্ড, এয়া হেউছি মিথ্যাখণ্ড, বাবা তো সত্যখণ্ডর হি স্থাপনা করিবে না, মিথ্যাখণ্ড রাবণ স্থাপন করিথায়, রাবণর রূপ তিয়ারি করুছন্তি, কিন্তু এহার অর্থকু বুঝু নাহান্তি, কেহি জানি নাহান্তি যে রাবণ কিয়ে, যাহাকু প্রতিবর্ষ মারুছন্তি পুনি সিয়ে বঞ্চি যাউছি, বাস্তবরে পাঞ্চ বিকার স্ত্রীর পাঞ্চ বিকার পুরুষর, এহাকু কুহাযায় রাবণ, তাকু মারন্তি, রাবণকু মারি তার লঙ্গারু সুনা মধ্যে লুণ্ঠন করিথান্তি, এভলি মধ্যে পরম্পরা রহিছি, তুমি মানে জানিছ এহালা কণ্ঠার জঙ্গল, বম্বেরে বাবুলনাথঙ্কর মধ্যে মন্দির আছে, বাবা আসে কণ্ঠাকু ফুল করুছন্তি, সমস্তে পরস্পরকু কণ্ঠা ফোড়ুছন্তি, অর্থাৎ কাম বিকারর বশবর্তী হেউছন্তি, সেথিপাই এহাকু কণ্ঠার জঙ্গল কুহাযায়, ସତ୍ୟ ଯୁଗକୁ ଗାର୍ଡେନ୍ ଅଫ୍ ଆହ୍ଲା ଅର୍ଥାତ୍ ଈଶ୍ୱରଙ୍କର ବଗିଚା କୁହାଯାଏ। ସେହି ଫୁଲମାନେ ହିଁ କଣ୍ଟା ହୋଇଯାଆନ୍ତି, ପୁଣି କଣ୍ଟାରୁ ଫୁଲ ହୁଅନ୍ତି। ଏବେ ତୁମେମାନେ ପାଞ୍ଚ ବିକାର ଉପରେ ବିଜୟ ପ୍ରାପ୍ତ କରୁଛ। ଏହି ରାବଣ ରାଜ୍ୟର ବିନାଶ ତ ନିଶ୍ଚିନ୍ତ ହେବ ହିଁ ହେବ, ଶେଷରେ ବଡ ଲଢେଇ ଲାଗିବ। ସଚା ସଚା ଦଶହରା ମଧ୍ୟ ହେବ। ରାବଣ ରାଜ୍ୟ ସମାପ୍ତ ହୋଇଗଲା ପରେ ତୁମେମାନେ ଲଙ୍କାକୁ ଲୁଣ୍ଠନ କରିବ, ତୁମମାନଙ୍କୁ ସୁନାର ମହଲ ମିଳିଯିବ। ତୁମେମାନେ ଏବେ ରାବଣ ଉପରେ ବିଜୟ ପ୍ରାପ୍ତ କରି ସ୍ୱର୍ଗର ମାଲିକ ହେଉଛ। ବାବା ସାରା ବିଶ୍ୱର ରାଜ୍ୟ ଭାଗ୍ୟ ଦେଉଛନ୍ତି, ସେଥିପାଇଁ ତାଙ୍କୁ ଶିବ ଭୋଳା ଭଣ୍ଡାରୀ କୁହାଯାଏ। ଗଣିକା, ଅହଲ୍ୟା, କବ୍ଜା ସମସ୍ତଙ୍କୁ ବାବା ବିଶ୍ୱର ମାଲିକ କରୁଛନ୍ତି। କେତେ ଭୋଳା ଅଟନ୍ତି, ପତିତ ଦୁନିଆ ପତିତ ଶରୀରରେ ହିଁ ଆସୁଛନ୍ତି। ବାକି ଯିଏ ସ୍ୱର୍ଗର ଯୋଗ୍ୟ ନୁହେଁ ସେ ବିଷପାନ କରିବା ଛାଡୁ ନାହାନ୍ତି। ବାବା କହୁଛନ୍ତି ପିଲାମାନେ ଏବେ ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ, ଏହି ବିକାର ତୁମକୁ ଆଦି ମଧ୍ୟ ଅନ୍ତ ଦୁଃଖୀ କରିଦେଉଛି। ତୁମେ କଣ ଏଇ ଗୋଟିଏ ଜନ୍ମ ପାଇଁ ବିଷପାନ କରିବା ଛାଡି ପାରିବ ନାହିଁ? ମୁଁ ତୁମକୁ ଅମୃତ ପିଆଇ ଅମର କରୁଛି, ତଥାପି ତୁମେ ପବିତ୍ର ହେଉ ନାହଁ। ବିଷ ବିନା ସିଗାରେଟ୍, ମଦ ବିନା ରହି ପାରୁନାହାନ୍ତି। ମୁଁ ବେହଦର ବାବା ତୁମକୁ କହୁଛି, ପିଲାମାନେ ଯଦି ଏହି ଗୋଟିଏ ଜନ୍ମ ପାପନ ହେବ ତେବେ ତୁମକୁ ସ୍ୱର୍ଗର ମାଲିକ କରିଦେବି। ପୁରୁଣା ଦୁନିଆର ବିନାଶ ଓ ନୂଆ ଦୁନିଆର ସ୍ଥାପନା କରିବା ଏହା ବାପାଙ୍କର ହିଁ କାମ ଅଟେ। ବାବା ଆସୁଛନ୍ତି ସାରା ଦୁନିଆକୁ ଦୁଃଖିତ କରି ସୁଖଧାମ ଏବଂ ଶାନ୍ତିଧାମକୁ ନେଇଯିବା ପାଇଁ। ଏବେ ସବୁ ଧର୍ମ ବିନାଶ ହୋଇଯିବ। ବର୍ତ୍ତମାନ ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମର ପୁନଃ ସ୍ଥାପନା ହେଉଛି। ଗ୍ରନ୍ଥରେ ମଧ୍ୟ ପରମପିତା ପରମାତ୍ମାଙ୍କୁ ଅକାଳ ମୂରତ କହନ୍ତି। ବାବା ହେଉଛନ୍ତି ମହାକାଳ କାଳର କାଳ, ସେଇ କାଳ ତ ଜଣେ ଦୁଇଜଣଙ୍କୁ ନେଇଯିବ, କିନ୍ତୁ ମୁଁ ତ ସବୁ ଆତ୍ମାମାନଙ୍କୁ ନେଇଯିବି, ସେଥିପାଇଁ ମୋତେ ମହାକାଳ କହନ୍ତି। ବାବା ଆସି ତୁମମାନଙ୍କୁ କେତେ ବୁଦ୍ଧିମାନ କରୁଛନ୍ତି। ଆଚ୍ଛା, ମିଠା ମିଠା ସିକ୍ଲେତେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ଏହି ଅନ୍ତିମ ଜନ୍ମରେ ବିଶ୍ୱକୁ ତ୍ୟାଗ କରି ନିଜେ ଅମୃତ ପାନ କର ଏବଂ ଅନ୍ୟମାନଙ୍କୁ କରାଅ। ପବିତ୍ର ହେବାକୁ ପଡିବ ଏବଂ କଣ୍ଟାକୁ ଫୁଲ କରିବାର ସେବା କରିବାକୁ ହେବ। ନମ୍ବର ଦୁଇ, ବିଷ୍ଣୁଙ୍କ ଗଳାର ମାଳାର ଧନା ହେବା ପାଇଁ ବାବାଙ୍କର ସ୍ମୃତିରେ ରହିବାକୁ ହେବ। ପୁରା ପୁରା ସହଯୋଗୀ ହୋଇ ବାବାଙ୍କ ସମାନ ଦୁଃଖ ହର୍ତ୍ତା ହେବାକୁ ପଡିବ। ବରଦାନ, ନିଜର ଅଲୌକିକ ଆତ୍ମିକ ବୃତ୍ତି ଦ୍ୱାରା ସର୍ବ ଆତ୍ମାଙ୍କ ଉପରେ ନିଜର ପ୍ରଭାବ ପକାଉଥିବା ମାଷ୍ଟର ଜ୍ଞାନ ସୂର୍ଯ୍ୟ ଭବ। ଯେପରି କୌଣସି ବି ଆକର୍ଷକ ବସ୍ତୁ ଆଖପାଖ ବାଲାଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ, ଯାହାଦ୍ୱାରା ସମସ୍ତଙ୍କର ଧ୍ୟାନ ତା ଆଡକୁ ଯାଇଥାଏ, ସେହିପରି ଯେତେବେଳେ ତୁମମାନଙ୍କର ବୃତ୍ତି ଅଲୌକିକ ଏବଂ ଆତ୍ମ ଅଭିମାନ ଯୁକ୍ତ ହୋଇଯିବ ସେତେବେଳେ ତୁମର ପ୍ରଭାବ ଅନେକ ଆତ୍ମାଙ୍କ ଉପରେ ସ୍ୱତଃ ହିଁ ପଡିବାକୁ ଲାଗିବ। ଅଲୌକିକ ବୃତ୍ତି ଅର୍ଥାତ୍ ନ୍ୟାରା ଏବଂ ପ୍ୟାରା ପଣିଆର ସ୍ଥିତି ସ୍ୱତଃ ହିଁ ଅନେକ ଆତ୍ମାଙ୍କୁ ଆକର୍ଷିତ କରିଥାଏ। ଏହିଭଳି ଅଲୌକିକ ଶକ୍ତିଶାଳୀ ଆତ୍ମାମାନେ ମାଷ୍ଟର ଜ୍ଞାନ ସୂର୍ଯ୍ୟ ହୋଇ ଚତୁର୍ଦିଗରେ ନିଜର ପ୍ରକାଶ ବିଚ୍ଛୁରିତ କରିଥାନ୍ତି। ସ୍ଲୋଗାନ, ଯଦି ସଦାସର୍ବଦା ନିଜର ସ୍ୱମାନର ଆସନ ଉପରେ ସ୍ଥିତ ରହିବ ତେବେ ସର୍ବଶକ୍ତି ଗୁଡିକ ତୁମର ଆଦେଶକୁ ମାନି ଚାଲିବେ। ଅବ୍ୟକ୍ତ ଇସାରା ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ଜ୍ଞାନୀ ହେବା ସହିତ ଏବେ ସ୍ନେହୀ ମଧ୍ୟ ହୁଅ, କାରଣ ସ୍ୱର ସେବା ବିଶ୍ୱ ସେବାର ଆଧାର ଅଟେ। ତେଣୁ ସେବା କରିବା ପାଇଁ କେବଳ ଦୁଇଟି ଶବ୍ଦକୁ ମନେ ରଖିଥା, ଗୋଟିଏ ହେଲା ମୁଁ ନିମିତ୍ତ ଅଟେ, ଦ୍ୱିତୀୟରେ ମୋତେ ନିର୍ମାଣ ହେବାକୁ ହିଁ ପଡିବ। ଏହାଦ୍ୱାରା ଏକତାର ବାତାବରଣ ନିର୍ମାଣ ହେବ, ପରସ୍ପରର ସହଯୋଗୀ ହେବେ, তোর মোরর স্মান সান পাইবার মুহামুহি হেবার ভাবনা সমাপ্ত হয়ে যাব। আচ্ছা, ওম শান্তি।